ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଆଦ୍ୟଶକ୍ତି ଜଗଦ୍ଧାତ୍ରୀ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଆଗମନରେ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ଶରତକାଳ ଦେବୀଙ୍କର ଆବାହନ କାଳ ଭାବେ ଅଭିହିତ କରାଯାଇ ଷୋଡ଼ଶ ଦିନାତ୍ମକ ନବରାତ୍ରୀ ଓ ତ୍ରିଦିନାତ୍ମକ ପୂଜା ଉତ୍ସବର ଅବତାରଣା କରାଯାଇଛି। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ଶକ୍ତି ପ୍ରଦାୟିନୀ ମା' ଦୁର୍ଗାଙ୍କର ନବମୀ ପୂଜା ଚାଲିଥିବାବେଳେ ପୂଜାମଣ୍ଡପଗୁଡ଼ିକରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ଅଷ୍ଟମୀ ପୂଜା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି। ମହାସପ୍ତମୀରେ ଗତକାଲି ମା'ଙ୍କର ଚକ୍ଷୁଦାନ କରାଯାଇଥିଲା, ଆଜି ମହାଷ୍ଟମୀରେ ସନ୍ଧି ପୂଜା କରାଯିବ। କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା 34କୁ ମିଶାଇ ମୋଟ 170ଟି ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି। କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କର ଛତର୍ଯାତ୍ରା ଆଜି ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ମହାଷ୍ଟମୀ ମଧ୍ୟରାତ୍ରିରେ ଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମା' ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତରକୁ ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା ପରେ ଆଜି ପ୍ରାତଃ 4ଟାରୁ ଦେବୀଙ୍କ ଛତର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ମା' ଜୟଦୁର୍ଗାଙ୍କର ଆଜି ମହିଷମର୍ଦ୍ଦିନୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଜିଲ୍ଲାର 4ଟି ପୌରାଞ୍ଚଳ ଓ 7ଟି ବ୍ଲକରେ 100ରୁ ଉର୍ଦ୍ଧ୍ୱ ମୂର୍ତ୍ତି ମଣ୍ଡପରେ ପୂଜା ପାଉଛନ୍ତି। କଟକ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ପକ୍ଷରୁ ଦୁର୍ଗାପୂଜାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଶକ୍ତି ବାହିନୀ ଗଠନ କରାଯାଇଛି। ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ସୂଚନା ଅନୁସାରେ ମୋଟ 40 ଜଣ ମହିଳା ପୁଲିସ୍ ଅଧିକାରୀ ଶକ୍ତି ବାହିନୀରେ ଅଛନ୍ତି। ସେମାନେ 20ଟି ସ୍କୁଟରରେ ବିଭିନ୍ନ ପୂଜାମଣ୍ଡପ ଉପରେ ନଜର ରଖିବେ। ପେଟ୍ରୋଲିଂ ଦଳ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧ କିମ୍ବା ଭିଡ଼ରେ ହଜିଯାଉଥିବା ଶିଶୁଙ୍କୁ ଉଦ୍ଧାର କରିବା ଦିଗରେ ସାହାଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର ଓ ଲକ୍ଷ୍ମୀସାଗରର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିବେ। ଆସନ୍ତାକାଲି କଟକର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କେନ୍ଦୁଝର ଗସ୍ତ କରି ସେଠାରେ ଚାଲିଥିବା ମା' ଦୁର୍ଗାଙ୍କର ପୂଜା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ ପକ୍ଷରୁ ଗତକାଲି ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପରିବର୍ତ୍ତିତ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଏହି ଲିଷ୍ଟ ଆଧାରରେ ତୃତୀୟ ପଞ୍ଜୀକରଣ ପାଇଁ ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଆଜିଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଆବେଦନକାରୀ ଚଏସ୍ ଫିଲିଂ କରିପାରିବେ। ଆସନ୍ତା 18 ତାରିଖରେ ଚୂଡ଼ାନ୍ତ ସିଟ୍ ଆବଣ୍ଟନ କରାଯାଇ 21 ତାରିଖରୁ 22 ତାରିଖ ମଧ୍ୟରେ ନାମଲେଖା ହେବ। ରାଜ୍ୟରେ ଥିବା ବନ୍ୟଜନ୍ତୁ ଅଭୟାରଣ୍ୟର ସଂରକ୍ଷିତ ଅଞ୍ଚଳରେ 756 ଗ୍ରାମ ରହିଛି ବୋଲି ବନ ବିଭାଗର ବନ୍ୟପ୍ରାଣୀ ଶାଖା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ 19ଟି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି, ସେଥିମଧ୍ୟରୁ 14ଟିରେ ଜନବସତି ବା ଛୋଟବଡ଼ ଗ୍ରାମ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସର୍ବାଧିକ 358 ଗ୍ରାମ ରହିଥିବାବେଳେ ସାତକୋଶିଆରେ 125 ଏବଂ କନ୍ଧମାଳର କୋଟଗଡ଼ରେ 65 ଗ୍ରାମ ରହିଛି। ବିଗତ 30 ବର୍ଷ ମଧ୍ୟରେ ବନ ବିଭାଗ ପକ୍ଷରୁ ଶିମିଳିପାଳ, ସାତକୋଶିଆ, ଡେବ୍ରିଗଡ଼, ହଦଗଡ଼ ଆଦି ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ଗ୍ରାମର 1857 ପରିବାରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସରକାରୀ ସହାୟତା ରାଶି ପ୍ରଦାନ କରିବା ସହ ପୁନଃ ଥଇଥାନ ପ୍ୟାକେଜ୍ ପାଇଁ ଆର୍ଥିକ ସହାୟତା ଦେଉଛନ୍ତି। ଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ଶିକାର ନ ହେବା ପାଇଁ ସଚେତନତାମୂଳକ ବାର୍ତ୍ତା ନେଇ ସଚେତନ କରାଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସର ବିଷୟ ରହିଛି ଭବିଷ୍ୟତ ପାଇଁ କନ୍ୟାଙ୍କ ଦୂରଦୃଷ୍ଟି। ସମଗ୍ର ବିଶ୍ୱରେ ଝିଅମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। 2011 ଡିସେମ୍ବର ମାସ 19 ତାରିଖରେ ଜାତିସଂଘ ସାଧାରଣ ପରିଷଦରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହେବା ପରେ 2012 ବିଶ୍ୱସ୍ତରରେ ଏହି ଦିବସ ପାଳନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।